ମୋ ନାଁ ଅସିନ୍ ପ୍ରିୟଦର୍ଶିନୀ ଜାନି, ମୋ ଗାଁ ରାଇଖଲ। ମୁଁ ଆପଣଙ୍କୁ ଆଜି କହିବାକୁ ଚାହୁଁଛି ବିନିସ୍ ଭଜା। ଫାଷ୍ଟ ତେଲ ଗରମ କରିବ, ତାପରେ ଜିରା ପକେଇବ, ଜିରା ପକେଇ ସାରିଲା ପରେ ପିଆଜ ପକେଇବ, ପିଆଜ ପକେଇ ସାରିଲା ପରେ ବିନ୍ସକୁ ପକେଇ ଦେବ, ବିନ୍ସ ପକେଇ ସାରିଲା ପରେ ମସଲା ପକେଇବ, ମସଲା ପକେଇ ସାରିଲା ପରେ କିଛି ସମୟ ତାକୁ ରଖିଦେବ, ଲୁଣ ହଳଦୀ ଗୁଣ୍ଡ ପକେଇବ, ତାପରେ ଆଡ୍ କରିକି କିଛି ସମୟ 15 ରୁ 20 ମିନିଟ୍ ରଖିଦେବ, ତାପରେ ହେଇ ସାରିଲା ପରେ କାଢ଼ିଦେବ। ଆଚ୍ଛା, ଯଦି ହେଇଗଲେ କାଢ଼ିଦେବ। ଆଉ ରହୁଛି।